ଆକାଶବାଣୀ କଟକ ଆଞ୍ଚଳିକ ସମ୍ଭାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ଭାଦ, ରାଷ୍ଟ୍ର ନିର୍ମାଣରେ ସମ୍ଭାଦପତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କହିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର। ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଧେୟକ। ଭୁବନେଶ୍ୱର ନାଇଜର ପରିସରରେ ହୋମିଭାବା କ୍ୟାନ୍ସର ହସ୍କିଟାଲ ଏବଂ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। 200 ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନା ଡିସେମ୍ବର 2025 ସୁଦ୍ଧା ହେବ କାର୍ଯ୍ୟକ୍ଷମ। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା, ଅତି ପ୍ରବଳ ବର୍ଷା ହେବା ନେଇ 5 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ। ରାଷ୍ଟ୍ର ନିର୍ମାଣରେ ସମ୍ଭାଦପତ୍ରଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, କିନ୍ତୁ କିଛି ବ୍ୟକ୍ତି ସମ୍ଭାଦପତ୍ରକୁ ନିଜର ବ୍ୟକ୍ତିଗତ ସମ୍ପତ୍ତି ଭାବେ ବ୍ୟବହାର କରିଥାନ୍ତି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି। ଭୁବନେଶ୍ୱରରେ ଏକ ଦୈନିକ ସମ୍ଭାଦପତ୍ରର ସ୍ୱର୍ଣ୍ଣକ୍ଷେତ୍ର ଦିବସ ଅବସରରେ ଯୋଗଦେଇ ଶ୍ରୀ ଠାକୁର କହିଛନ୍ତି, ସାମ୍ବାଦିକତା ସେବା ପାଇଁ ଉଦ୍ଦିଷ୍ଟ ହେଲେ ମହାତ୍ମା ଗାନ୍ଧୀଙ୍କୁ ବିଚାରଧାରାକୁ ଏହି ଶ୍ରେଣୀର ସାମ୍ବାଦିକମାନେ ଭୁଲି ଯାଇଛନ୍ତି। ସାମ୍ବାଦିକତାର ବିକାଶରେ ଆଞ୍ଚଳିକ ଭାଷାର ଗୁରୁତ୍ୱ ରହିଛି ଏବଂ ନୂତନ ଜାତୀୟ ଶିକ୍ଷାନୀତିରେ ମଧ୍ୟ ଆଞ୍ଚଳିକ ଭାଷାଗୁଡ଼ିକୁ ଗୁରୁତ୍ୱ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି। ସାମାଜିକ ଗଣମାଧ୍ୟମରେ ମିଛ ଖବର ପ୍ରସାରଣ ଦ୍ୱାରା ସମାଜର ଅପୂରଣୀୟ କ୍ଷତି ହୋଇଥାଏ ବୋଲି ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି।
ପତ୍ରକାରିତା ମେ ମହାତ୍ମା ଗାନ୍ଧୀ ଜିନକୋ ହମ ପ୍ୟାର ସେ ବାପୁଜୀ ବି କହତେ ହୈଁ ଉନକା ୟୋଗଦାନ अविस्मरणीय रहा है और उन्होंने साउथ अफ्रीका में इंडियन ओपिनियन के साथ अपने विचार लोगों तक पहुंचाने की और साझा करने की शुरुआत की और इसके माध्यम से साउथ अफ्रीका में रह रहे भारतीय समुदाय के लोगों की समस्याओं को उजागर भी किया। जब वो भारत आए तो यहां आकर उन्होंने यंग इंडिया, नवजीवन और हरिजन जैसे प्रकाशन में अपने विचार भी साझे किए और इन समाचार पत्रों के माध्यम से भारत में स्वतंत्रता आंदोलन में जनमत में महत्वपूर्ण भूमिका निभाने के लिए लोगों को जोड़ा भी। संक्षेप में कहा जाए तो इन समाचार पत्रों ने एक बड़े परिवर्तन के साधन के रूप में काम किया। इससे पत्रकारिता की राष्ट्र निर्माण में भूमिका सिद्ध होती है।
ଏହି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, 2047 ମସିହାରେ ଭାରତ ସ୍ୱାଧୀନତାର ଶତବାର୍ଷିକ ଉତ୍ସବ ପାଳନ କରିବ। ଏହି ସମୟ ମଧ୍ୟରେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ଆହୁରି ସମୃଦ୍ଧ କରିବା ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଦିନିକିଆ ଓଡ଼ିଶା ଗସ୍ତରେ ଆସି ମନ୍ତ୍ରୀ ଶ୍ରୀ ଠାକୁର ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ, ନାରୀ ଶକ୍ତି ବନ୍ଦନ ଅଧିନିୟମ ଅଧୀନରେ ମହିଳାମାନଙ୍କୁ ଲୋକସଭା ଓ ରାଜ୍ୟ ବିଧାନସଭାରେ 33% ସଂରକ୍ଷଣ ଦେଇ କେନ୍ଦ୍ର ସରକାର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପ୍ରୟାସ କରିଛନ୍ତି। ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଶ୍ରୀ ଠାକୁର ସାମିଲ ହୋଇଥିଲେ। ଶ୍ରୀ ପ୍ରଧାନ କହିଥିଲେ, ଦେଶରେ ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ନୂଆ ଜାଗରଣ ସୃଷ୍ଟି କରିଛି। ସଂଗ୍ରାମୀମାନଙ୍କୁ ସମ୍ମାନ ଦେବା, ବିକଶିତ ଭାରତରେ ନିଜର ଯୋଗଦାନ ରଖିବା ଏବଂ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଥିଲେ। ଏହି ଅବସରରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ମନ୍ତ୍ରୀ ଶ୍ରୀ ଠାକୁର ସ୍ୱାଧୀନତା ସଂଗ୍ରାମୀମାନଙ୍କର ଏକ ଫଳକକୁ ଉଦ୍ଘାଟନ କରିଥିଲେ। ସୂଚନା ଅନୁସାରେ ଉଭୟ କେନ୍ଦ୍ରମନ୍ତ୍ରୀ ବର୍ତ୍ତମାନ କଟକଠାରେ ଏକ ସମ୍ଭାଦପତ୍ରର ଶତବାର୍ଷିକ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଟଣୀସ୍ଥିତ ନାଇଜର ପରିସରରେ ହୋମିଭାବା କ୍ୟାନ୍ସର ହସ୍କିଟାଲ ଏବଂ ଗବେଷଣା କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଏହି ଗବେଷଣା କେନ୍ଦ୍ର ବିଶ୍ୱସ୍ତରୀୟ କର୍କଟ ରୋଗ ଗବେଷଣା ଏବଂ ଅଭିନବ କେନ୍ଦ୍ର ହେବ। ଏହି 200 ଶଯ୍ୟା ବିଶିଷ୍ଟ କର୍କଟ ଡାକ୍ତରଖାନା ଡିସେମ୍ବର 2025 ଯାଏ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ କର୍କଟ ରୋଗର ଚିକିତ୍ସା ପାଇଁ ଓଡ଼ିଶାର ରୋଗୀମାନଙ୍କୁ ଦୂର ସ୍ଥାନକୁ ଯିବାକୁ ପଡ଼ିବ ନାହିଁ। ଏହାଦ୍ୱାରା ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ର ରୋଗୀମାନେ ଉପକୃତ ହେବେ। ସେ କହିଛନ୍ତି, ଏହି ହସ୍କିଟାଲ ପାଇଁ ମୋ ବସ୍ ଚଳାଚଳ କରିବା ସହ ହସ୍କିଟାଲ ନିକଟରେ ଅଗ୍ନିଶମ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଗରିବ ରୋଗୀମାନଙ୍କୁ ମାଗଣାରେ ଆବଶ୍ୟକ ଚିକିତ୍ସା ସୁବିଧା ଉପଲବ୍ଧ କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ଏଥିରେ ସାମିଲ କରାଯିବ ଏବଂ ହସ୍କିଟାଲ ପରିସରରେ ଆହାର କେନ୍ଦ୍ର ଖୋଲାଯିବ। ସେ କହିଛନ୍ତି, ଏଥିପାଇଁ ରାଜ୍ୟ ସରକାର 150 କୋଟି ଟଙ୍କାର ସହାୟତା ଯୋଗାଇବା ସହ 65 ଏକର ଜମି ଉପଲବ୍ଧ କରାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିଧାନସଭା ମୌସୁମୀ ଅଧିବେଶନରେ ଆଜି ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ମଧ୍ୟରେ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଧେୟକ ପାରିତ ହୋଇଯାଇଛି। ହଟ୍ଟଗୋଳ ଯୋଗୁଁ ବିଧେୟକ ଉପରେ ଗୃହରେ ବିଶେଷ ଆଲୋଚନା ହୋଇପାରି ନଥିଲା। ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଚଳିତ ଆର୍ଥିକ ବର୍ଷ ପାଇଁ 28,200 କୋଟି ଟଙ୍କାର ଅତିରିକ୍ତ ବ୍ୟୟ ବିଧେୟକ ଗୃହରେ ଆଗତ କରିଥିଲେ। ଆଜି ଉଭୟ ପୂର୍ବାହ୍ନ ଓ ଅପରାହ୍ନ ଅଧିବେଶନରେ ଗୃହ କାର୍ଯ୍ୟ ବାରମ୍ଭାର ବାଧାପ୍ରାପ୍ତ ହେବା ଯୋଗୁଁ ବାଚସ୍କତି ଏବଂ ଉପବାଚସ୍କତି ଗୃହକୁ ବାରମ୍ଭାର ମୁଲତବୀ ରଖିଥିଲେ। ପ୍ରଥମାର୍ଦ୍ଧ ବୈଠକ ମାତ୍ର 2 ମିନିଟ୍ ପାଇଁ ଚାଲିଥିଲା। ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିରୁ ଜନବିରୋଧୀ ଶବ୍ଦ ହଟାଇବା ଦାବି କରି ଆଜି ବିରୋଧୀ ବିଜେପି ବିଧାୟକମାନେ ଗୃହରେ ହଟ୍ଟଗୋଳ କରିଥିଲେ। ଏଥିସହିତ ଦୁଇ ବିଜେପି ବିଧାୟକଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବିରେ ବିଜେପି ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହୋହାଲ୍ଲା କରିଥିଲେ। ରାଜ୍ୟରେ ଗତ 8 ବର୍ଷ ମଧ୍ୟରେ 698 ହାତୀଙ୍କର ମୃତ୍ୟୁ ଘଟିଛି। ସେହିପରି ଏହି ସମୟ ମଧ୍ୟରେ 7ଟି ମହାବଳ ଓ 48ଟି କଲରାପତରିଆ ବାଘଙ୍କ ଜୀବନ ଯାଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି 2015-16ରୁ ଚଳିତ ବର୍ଷ ଗତ 25 ତାରିଖ ସୁଦ୍ଧା ଏମାନଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ରୋଗ, ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା, ସଡ଼କ ଦୁର୍ଘଟଣା, ଶିକାର ଏବଂ ବିଷ ପ୍ରୟୋଗ ଭଳି କାରଣରୁ ହାତୀ ଓ ବାଘଙ୍କର ମୃତ୍ୟୁ ଘଟିଥିବା ସେ କହିଛନ୍ତି। ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ 3 ଜଣଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ସେମାନେ ହେଲେ ପି ଏରେ ଅଗସ୍ତିନୀ, ଫୋରେନ୍ସ କ୍ରାଉଜ୍ ଏବଂ ଆନେ ଏଲ୍ ହ୍ୱିଲିୟର। ଇଲେକ୍ଟ୍ରୋନିକ୍ସ ଏବଂ ଗତିଶୀଳତାର ଅଧ୍ୟୟନ ପାଇଁ ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକଠାରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ 62ଟି ଅଭିଯୋଗର ସମାଧାନ କରାଯାଇଛି। ଜିଲ୍ଲାପାଳ ନୃସିଂହଚରଣ ସ୍ୱାଇଁଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଶିବିରରେ 75ଟି ବ୍ୟକ୍ତିଗତ ମାମଲା ରହିଥିବାବେଳେ 3ଟି ସାମୟିକ ମାମଲା ଆଗତ କରାଯାଇଥିଲା। ଶିବିରରେ 32 ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ 2,41,000 ଟଙ୍କା ସହାୟତା ଯୋଗାଇ ଦିଆଯାଇଛି। ସେହିପରି ନୂଆପଡ଼ାଠାରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ସମୁଦାୟ 42ଟି ଆବେଦନ ଆଗତ ହୋଇଥିଲା। ସେଥିମଧ୍ୟରୁ 35ଟି ବ୍ୟକ୍ତିଗତ ଏବଂ 6ଟି ସାମୁହିକ ସମସ୍ୟା ଏବଂ ଅନ୍ୟଟି ସହାୟତା ରାଶି ମିଳିନଥିବା ନେଇ ଅଭିଯୋଗ ଆଗତ ହୋଇଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ 8ଟି ବ୍ୟକ୍ତିଗତ ଓ 4ଟି ସାମୁହିକ ସମସ୍ୟା ନେଇ ଶୁଣାଣି ହୋଇଥିଲା। ଶିବିରରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଜିଲ୍ଲା ଏସ୍ପି ପ୍ରଦ୍ୟୁମ୍ନ ମିଶ୍ର ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ସେହିପରି ଭଦ୍ରକରେ ଆୟୋଜିତ ଜନ ଅଭିଯୋଗ ଶିବିରରେ 62ଟି ଅଭିଯୋଗର ଶୁଣାଣି ସହ 8 ଜଣଙ୍କୁ ଚିକିତ୍ସା ଖର୍ଚ୍ଚ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ 75,000 ଟଙ୍କା ପ୍ରଦାନ କରାଯାଇଛି। ହାଙ୍ଗିଝୋଠାରେ ଚାଲିଥିବା ଏସୀୟ କ୍ରୀଡ଼ାର 10ମ ଦିନରେ ଆଜି 5,000 ମିଟର ଦୌଡ଼ ରେ ଭାରତର ପାରୁଲ ଚୌଧୁରୀ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ସେହିପରି ଡି କ୍ୟାଥ୍ଲନ୍ରେ ତେଜସ୍ୱିନ ଶଙ୍କର ରୌପ୍ୟ ପଦକ ଜିତିଥିବାବେଳେ ପୁରୁଷ ଟ୍ରିପଲ୍ ଜମ୍ପରେ ପ୍ରବୀଣ ଚିତ୍ରାଭେଲ୍ଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ଏହାସହ ଭାରତର ପଦକ ସଂଖ୍ୟା 67କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ଭାରତକୁ 13ଟି ସ୍ୱର୍ଣ୍ଣ, 24ଟି ରୌପ୍ୟ ଏବଂ 24ଟି ବ୍ରୋଞ୍ଜ ପଦକ ମିଳିଛି। ଏହା ପୂର୍ବରୁ ଆଜି ସକାଳେ ଅର୍ଜୁନ ସିଂ ଏବଂ ସୁନୀଲ ସିଂ ସାଲାମ୍ଙ୍କ ଯୋଡ଼ି ନୌକା ଚାଳନାରେ 1,000 ମିଟର ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିଲେ। ସେହିପରି ଲାବ୍ଲିନା ବେର୍ଗାହାଙ୍କ ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଥିଲେ। ପାଣିପାଗ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ଥିବା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଝାରସୁଗୁଡ଼ା, ସମ୍ଭଲପୁର, ବୌଦ୍ଧ, ଢେଙ୍କାନାଳ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଜଗତସିଂହପୁର ଆଦି 10ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଷ୍ଟ୍ର ନିର୍ମାଣରେ ସମ୍ଭାଦପତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି କହିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର। ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଧେୟକ। ଭୁବନେଶ୍ୱର ନାଇଜର ପରିସରରେ ହୋମିଭାବ କ୍ୟାନ୍ସର ହସ୍କିଟାଲ ଏବଂ ଗବେଷଣା କେନ୍ଦ୍ରର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। 200 ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନା ଡିସେମ୍ବର 2025 ସୁଦ୍ଧା ହେବ କାର୍ଯ୍ୟକ୍ଷମ ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିରହିଛି ବର୍ଷା। ଅତିପ୍ରବଳ ବର୍ଷା ହେବା ନେଇ 5ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।